ବିବାହର ସଠିକ୍ ବୟସ କ'ଣ? ଉତ୍ତର, ଆପଣ ଆଉ ମୁଁ ଦୁଇ ଜଣ ଜାଣିଛନ୍ତି, କିନ୍ତୁ ପ୍ରଶ୍ନ ଏହା ଯେ ଯଦି ଏହି ବୟସ ପୂର୍ବରୁ କିଶୋର ଓ କିଶୋରୀଙ୍କର ବିବାହ କରିଦିଆଯାଏ ତେବେ ତା'ର ପରିଣାମ କ'ଣ ହେବ? ଯଦି ମୋତେ କେହି ପ୍ରଶ୍ନର ଉତ୍ତର ପଚାରେ ତେବେ ମୁଁ କହିବି, ଶୀଘ୍ର ବିବାହର ମାନେ ହେଲା କମ୍ ବୟସରେ ଗର୍ଭଧାରଣ କରିବା ଏବଂ ଅସୁରକ୍ଷିତ ଗର୍ଭପାତର ସମ୍ଭାବନାକୁ ଆମନ୍ତ୍ରଣ କରିବା। ଯେତେବେଳେ ଶରୀରର ଯୌନ ଓ ପ୍ରଜନନ ଅଙ୍ଗର ବିକାଶ ହିଁ ଠିକ୍ ରୂପରେ ହୋଇନଥାଏ ତେବେ କିଶୋରୀଙ୍କ ଜୀବନକୁ ଜାଣିବୁଝି ବିପଦରେ ପକାଇବା। ଏ ବିଷୟରେ ଆପଣଙ୍କର ଧାରଣା କ'ଣ? ଜଲ୍ଦି ଗର୍ଭଧାରଣ କରିବା କେତେ ବିପଦକୁ ବଢ଼ାଇଥାଏ ଏବଂ ଏହାକୁ କିଭଳି ରୋକାଯାଇପାରିବ ସେ ବିଷୟରେ ନିଜର ବିଚାର ଦେବା ପାଇଁ ତିନ ଟିପନ୍ତୁ। ଆପଣଙ୍କ ବିଚାରକୁ ଆମେ ଶୁଣାଇବୁ ଯୁବ ଯୌନ ସ୍ୱାସ୍ଥ୍ୟ ଅଭିଯାନରେ ଶନିବାର 7-8 ପର୍ଯ୍ୟନ୍ତ ଏବଂ ରବିବାର 7-8 ପର୍ଯ୍ୟନ୍ତ। ଧନ୍ୟବାଦ।